ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ମହିଳାମାନଙ୍କର ସାମାଜିକ ଆର୍ ଆର୍ଥିକ ସ୍ଥିତିକେ ମଜବୁତ କରବାର୍କେ ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ତରଫ ମୂଲ ହୋଇଥିବା ସୁଭଦ୍ରା ଯୋଜନାର ପଞ୍ଜୀକରଣ ପ୍ରକ୍ରିୟା ଆନୁଷ୍ଠାନ ମୂଲ ହେଉଛି। ସବୁ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଆର୍ ସାଧାରଣ ସେବା କେନ୍ଦ୍ରମାନଙ୍କୁ ଆବେଦନକାରୀମାନେ ଫର୍ମ ପୂରଣ କରିକି ଦାଖଲ କରିପାରିବେ। ଏହି ପଞ୍ଜୀକରଣ ପ୍ରକ୍ରିୟା ଲାଗି ପଇସା ଦେବାର୍କେ ନାଇଁ ପଡ଼େ। ସୂଚନା ଅନୁସାରେ ଆବେଦନକାରୀଙ୍କ ପାଖେ ନିଜର ନାଁ ଥି ଆଧାର କାର୍ଡ ଆର୍ ଆଧାର କାର୍ଡ ସାଙ୍ଗେ ନିଜର ନାଁ ଥିବା ବ୍ୟାଙ୍କ ଆକାଉଣ୍ଟ ଯୋଡ଼ି ହୋଇକରି ଥିବାଟା ଜରୁରୀ ଆଏ। ଦରଖାସ୍ତକାରୀଙ୍କ ମୋବାଇଲ ନମ୍ଘର ବିଲ୍ ଆଧାର କାର୍ଡ ସାଙ୍ଗେ ଯୋଡ଼ି ହେବାର ଦରକାର। ଏହି ଯୋଜନା ବାବଦେ କେହନି ପ୍ରକାର ଭୁଲ ଖବର ଥି ପ୍ରଭାବିତ ନାଇଁ ହେବାର୍କେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫ ଅନୁରୋଧ କରାଯାଇଛି। ଯୋଜନାଥି ରାଜ୍ୟର 1 କୋଟି ଏତକା ମହିଳା ଉପକୃତ ହୋଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ରାଜ୍ୟ ଏବା 100 ଦିନ ଭିତରେ 3000 ପୁଲିସ କର୍ମଚାରୀ ପଦବୀ ପୂରଣ କରବାର୍କେ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଲାକାଲି ବିଧାନସଭାର ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାଥି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ସାଙ୍ଗେ କହିଛନ୍ ଯେ ସରକାର ପୁଲିସ ବିଭାଗଟି 5000 ନୂଆ ପଦବୀ ସୃଷ୍ଟି କରିଛନ୍ ଆର୍ ଖାଲି ଥିବା 6000 ଅଧିକା ପଦବୀ ପୂରଣ ଲାଗି ଅନୁମତି ଦେଇସାରିଛନ୍। ରାଜ୍ୟର ଫି ଥାନାକେ 7 ମୋଟର ସାଇକେଲ ଦିଆଯିବା ଆର୍ ଫି ସରକାରୀ ମେଡିକାଲ କଲେଜର ଫାଣ୍ଡି ଖୋଲବା ଆଉ ଗୃହରକ୍ଷୀ ନିଯୁକ୍ତି ଉପରୁ ନିଷିଦ୍ଧାଦେଶ ଉଠାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ରାଜ୍ୟ ସରକାରଙ୍କ ତରଫ ସାମ୍ବାଦିକମାନଙ୍କୁ ଦିଆଯାଉଥିବା ସ୍ୱାସ୍ଥ୍ୟ ବୀମା ଯୋଜନାର ସମୟକେ ଆଜିଠାରୁ ଆୟବା 2025 ମସିହା ଅଗଷ୍ଟ 31 ତାରିଖ ତକ ବଢ଼ାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅନୁମୋଦନଟି ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ନବୀକରଣ ହୋଇଛି। ଏ ବାବଦେ 8,55,76,314 ଦିଆଯିବାର ସାଙ୍ଗେ ବୀମା କମ୍ପାନୀ ସାଙ୍ଗେ ସୂଚନା ଓ ଲୋକସମ୍ପର୍କ ବିଭାଗ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସୂଚନା ଅନୁସାରେ ଏହି ବୀମା ଯୋଜନା 7,041 ଜଣ ସାମ୍ବାଦିକ ଆବା ଗୋଟେ ବଛର ଲାଗି ସାମିଲ ହୋଇଛନ୍। ଇତାର ସାଙ୍ଗେ ନୂଆକରି ଯୋଜନାଟି ପଞ୍ଜୀକୃତ ହେବାର୍କେ ଇ ମାସର ପହିଲା ହପ୍ତାଟି ସୂଚନା ଓ ଲୋକସମ୍ପର୍କ ବିଭାଗର ପୋର୍ଟାଲ ଖୋଲବ। ହେତି ନୂଆ ଦରଖାସ୍ତ ମଗାଯିବା ଆର୍ ହେ ପ୍ରକ୍ରିୟା ମାସେ ତକ ଜାରି ରହିବ। ରାଜ୍ୟର ସବୁ ସ୍କୁଲ୍ର ଆବା କାଲିଠାରୁ ସ୍ୱଚ୍ଛତା ପକ୍ଷ ପାଳନ କରାଯିବା। ଆବା 15 ତାରିଖ ତକ୍ ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ସ୍କୁଲ୍ମାନଙ୍କୁ ସଫେଇ ଉପରେ ଜୋର ଦିଆଯିବା। ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ଆଉ ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକବାର୍କେ ସଚେତନ କରାଯିବା। ଏ ବାବଦ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଓଡ଼ିଶା ସ୍କୁଲ୍ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫ ଚିଠି ଲେଖାଯାଇଛି। ରାଜ୍ୟ ଚଳିତ ଆର୍ଥିକ ବର୍ଷରେ 16,19,000 ଜଣ ଲକ୍ଷପତି ଦିଦି ସୃଷ୍ଟି ଯୋଜନା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଧାନସଭାରେ କହିଛନ୍। ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ସେ କହିଛନ୍ ଯେ ରାଜ୍ୟ 30 ଜିଲ୍ଲା ଭିତରୁ ଅନୁଗୁଳ, ଗଞ୍ଜାମ ଆର୍ ମୟୂରଭଞ୍ଜ ଜିଲ୍ଲାନୁ ସବୁନୁ ଅଧିକା ମହିଳା ଅଛନ୍। ଦେଶରେ ଆଜିଠାରୁ ଜାତୀୟ ପୋଷଣ ମାସ ପାଳନ ମୂଲ ହେବା। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଗଲାକାଲି ଗୁଜରାଟର ଗାନ୍ଧୀନଗରରେ ଥିବା ମହାତ୍ମା ଗାନ୍ଧୀ ମନ୍ଦିରରୁ ଜାତୀୟ ପୋଷଣ ମାସ ପାଳନର ଶୁଭାରମ୍ଭ କରିଛନ୍। ମାସେ ଧରିକରି ଚାଲବାର୍କେ ଥିବା ଏହି ଅଭିଯାନଟି ସାରା ଦେଶେ ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଆଉ ଛୁଆକେ ଗୁରସ ପିଉଥିବା ମା'ମାନଙ୍କର ପୁଷ୍ଟିହୀନତା ଦୂର କରବାର୍କେ ପଦକ୍ଷେପ ନିଆଯିବା। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟନ ଆଜି ସକାଳର 9:30 ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ ହେବା। ସମାରୋହଟି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଆର୍ ପ୍ରଫେସର ନଟବର ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗଦେବେ। ସମାରୋହଟି ଡକ୍ଟର ପ୍ରତିଭା ଶତପଥୀଙ୍କୁ ଭାରତ ଚନ୍ଦ୍ର ନାୟକ ସ୍କୃତି ସମ୍ମାନ ଆର୍ ସୁଜିତ କୁମାର ଶତପଥୀଙ୍କୁ ଡକ୍ଟର ନୀଳମାଧବ ପାଣିଗ୍ରାହୀ ବାର୍ଷିକ ସମ୍ମାନ ଦିଆଯିବା। ସମ୍ବଲପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଗଲାକାଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ମନ୍ଦରଙ୍କ ଅଧ୍ୟକ୍ଷତାଟି ହୋଇଯାଇଛି। ବୈଠକଟି ଜାତୀୟ ରାଜପଥ ଆର୍ ରାଜ୍ୟ ରାଜପଥମାନଙ୍କର ମରାମତି, ସର୍ଭିସ ରୋଡ଼ମାନଙ୍କୁ ପାର୍କିଂ ସମସ୍ୟା, ଆଗ୍କେ ଦେଖବାର୍ ଲାଗି ଗଛମାନଙ୍କୁ କାଟବାର୍ ଆର୍ ଦୁର୍ଘଟଣା ହେଉଥିବା ଜାଗାମାନଙ୍କୁ ଜରୁରୀ ସେବା ପହଞ୍ଚାବାର ବାବଦେ ଆଲୋଚନା ହୋଇଥିଲା। ବୌଦ୍ଧନ କୌଶଲ ରଥ ଅଭିଯାନ ଗଲାକାଲି ଉଦ୍ଯାପିତ ହୋଇଛି। ଶେଷ ଦିନ ଏହି ରଥ ନବୋଦୟ ବିଦ୍ୟାଳୟ ସହିତ ଅଲଗା ବିଦ୍ୟାଳୟ ବୁଲିଥିଲା। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ନ ରେଗିଂ ପ୍ରତିରୋଧ ହପ୍ତା ପାଳିତ ହୋଇଯାଇଛି। ଏହି ଅବସରରେ ରେଗିଂର କାରଣ ଆର୍ ନିରାକରଣ ବାବଦେ ବିଶେଷଜ୍ଞମାନେ ବକ୍ତୃତା ଦେବାର ସଙ୍ଗେ ଇତାର ଉପରେ ଛାତ୍ରଛାତ୍ରୀମାନଙ୍କର ଭିତରେ ପ୍ରବନ୍ଧ, ପ୍ରାଚୀରପତ୍ର ଆଉ ରିଲ୍ସ ବନାବାର ପ୍ରତିଯୋଗିତା କରାଯାଇଥିଲା। ବଙ୍ଗୋପସାଗର ହୋଇଥିବା ଲଘୁଚାପ ଗୋଟିଏ ଅବପାତ ପରିଣତ ହୋଇଥିବାର ବେଳେ ହେତାର ପ୍ରଭାବଟି ଏବେ ତିନି ଦିନ ତକ ରାଜ୍ୟର କେତେ ଜାଗାର ବନ୍ୟାନ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ସୂଚନା ଅନୁସାରେ ଏବେ କାଲି ସକାଳ ତକ ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଆଉ ନୂଆପଡ଼ା ସହିତ ଦକ୍ଷିଣ ଓଡ଼ିଶାର କେତେ ଜାଗାର ଜବର ବର୍ଷା ହୋଇପାରେ। ଏଥିନେଇ ଆଞ୍ଚଳିକ ଖବର ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।